ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପ୍ରିୟ ବନ୍ଧୁଗଣ, ସ୍ୱାଗତ କରୁଅଛି ପୁଣି ଥରେ ଆଜି ଆମର ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନା ନିମନ୍ତେ। ହଁ, ଅନିଦ୍ରା ଗୋଟିଏ ରୋଗ, ଏହା ଆପଣ ଜାଣନ୍ତି କି? ଆଜି ସେହି ବିଷୟରେ ଆମେ କିଛି ଜାଣିନେବା। ନିଦ୍ରା ଜୀବନର ଏକ ସାଧାରଣ ପ୍ରକ୍ରିୟା। ଧରାବନ୍ଧା ଘଟଣା ପରି ନିଦ ଆସେ ଏବଂ କିଛି ଘଣ୍ଟା ପରେ ମଣିଷ ସତେଜ ହୋଇ ନିଦରୁ ଉଠେ। ସୁସ୍ଥ ମନ, ଦେହ ଓ ଜୀବନ ପାଇଁ ନିଦ ଅତ୍ୟନ୍ତ ଜରୁରୀ। ବେଳେବେଳେ ନିଦ ଆସେନି, ଭଲରେ ଶୋଇ ହୁଏନି, ସକାଳେ ସତେଜ ଲାଗେନି, ନିଦ ଭୋଗ ହୁଏନି। ସାଧାରଣ ଭାବେ ଏପରି ଅବସ୍ଥା ଅଳ୍ପ ସମୟ ରହେ। ସମ୍ଭବତଃ ମଣିଷ ଯେତେବେଳେ ବ୍ୟସ୍ତ, ବିବ୍ରତ ବା ଅତ୍ୟନ୍ତ ଉତ୍ସାହିତ ଥାଏ ଏପରି ନିଦ୍ରାହୀନ ହୋଇପାରେ। ତେବେ ଯେତେବେଳେ ସବୁ ଠିକ୍ଠାକ୍ ହୋଇଯାଏ ପୁଣି ନିଦ ଆସେ, ସବୁ ପୂର୍ବପରି ହୋଇଯାଏ। ତେବେ ଏ ନିଦର ଅସୁବିଧା ବେଳେବେଳେ ଲାଗି ରୁହେ। ଏହାକୁ ନିଦ୍ରାହୀନତା ବା ଅନିଦ୍ରା ରୋଗ କହନ୍ତି। ବେଳେବେଳେ ଏହା ଅତ୍ୟନ୍ତ ଅସୁବିଧାଜନକ ହୋଇଥାଏ, ତେଣୁ ନିଦ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ନିଦର ଭିତର କଥା, ନିଦ ବିଭିନ୍ନ ଅବସ୍ଥା ଦେଇ ଗତି କରେ। ଛାଇ ନିଦ, ପତଳା ନିଦ, ଗାଢ଼ ନିଦ, ନିଦ ଲାଗି ଆସିବା ବେଳରେ ସମୟ ଓ ସକାଳର ନିଦ ଭିତରେ ଯେ ପାର୍ଥକ୍ୟ ଅଛି ତାହା ହୁଏତ ସମସ୍ତେ ଅଳ୍ପ ବହୁତ ଜାଣିଥାନ୍ତି। ତେବେ ମୁଖ୍ୟତଃ ଦୁଇ ପ୍ରକାରର ନିଦ ପ୍ରାୟ 4-5 ଥର ଅଦଳବଦଳ ହୋଇ ରାତି ସାରା ଚାଲିଥାଏ। ପ୍ରଥମ ପ୍ରକାରରେ ମସ୍ତିଷ୍କ ଭାରି ସକ୍ରିୟ ଥାଏ, ଆଖିଡୋଳ ଏପଟ ସେପଟ ବୁଲେ ଏବଂ ସ୍ୱପ୍ନ ଆସେ। ସେ ସମୟରେ ଦେହ ମାଂସପେଶୀ ଅତ୍ୟନ୍ତ କୋହଳ ଓ ଅଚଳ ଥାଏ। ଏହି ଅବସ୍ଥା ନିଦର 5 ଭାଗରୁ ଭାଗେ ସମୟ ନେଇଥାଏ ଓ ସକାଳ ଆଡ଼କୁ ବେଶୀ ଦେଖାଯାଏ। ଦ୍ୱିତୀୟ ପ୍ରକାରର ନିଦ ଅବସ୍ଥାରେ ମସ୍ତିଷ୍କ ଶାନ୍ତ ଥାଏ, ଦେହ ଚଳପ୍ରଚଳ ଥାଏ। ନିଦ ସମୟରେ ଜୀବରସ ବା ହର୍ମୋନର କ୍ଷରଣ ହୁଏ। ଦେହ ନିଜକୁ ସଜାଡ଼େ ଓ ଆସୁଥିବା ଦିନ ପାଇଁ ଦେହକୁ ପ୍ରସ୍ତୁତ କରେ। ସାଧାରଣ ଭାବେ ଯୁବକ ଓ ପ୍ରୌଢ଼ମାନେ ହାରାହାରି 8 ଘଣ୍ଟା ନିଦ ଦରକାର କରନ୍ତି। କିଏ ଟିକେ ବେଶୀ ବା କିଏ ଟିକେ କମ୍ ଶୁଅନ୍ତି। ପିଲାମାନେ 9-10 ଘଣ୍ଟା ନିଦ ଦରକାର କଲାବେଳେ ଶିଶୁମାନେ 17 ଘଣ୍ଟା ପାଖାପାଖି ଶୁଅନ୍ତି। ବୃଦ୍ଧ ବ୍ୟକ୍ତିମାନେ ପ୍ରାୟ 8-9 ଘଣ୍ଟା ନିଦ ଦରକାର କରନ୍ତି। ଯଦିଓ କେବଳ 3-4 ଘଣ୍ଟା ଗଭୀର ନିଦ ପରେ ଅନେକ ବୃଦ୍ଧ ବ୍ୟକ୍ତିଙ୍କୁ କେବଳ ପତଳା ନିଦ ହୋଇଥାଏ। ନିଦ୍ରାହୀନତାର ପରିଣାମ, ଦିନେ 2 ଦିନ ଅନିଦ୍ରା ହେଲେ ପରଦିନ କ୍ଲାନ୍ତ ଶ୍ରାନ୍ତ ଲାଗେ, ଯାହା ଶୀଘ୍ର ଠିକ୍ ହୋଇଯାଏ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏନି। ତେବେ ଅନେକ ଦିନ ନିଦ୍ରାହୀନତା ଭୋଗିଲେ କ୍ଲାନ୍ତ ଅବସ୍ଥା ଲାଗି ରହେ। ଦିନରେ ନିଦ ଲାଗେ, ମନୋଯୋଗ କରିବାରେ, ସିଦ୍ଧାନ୍ତ ନେବାରେ, ବୁଝି ବିଚାରି କାମ କରିବାରେ କଷ୍ଟ ହୁଏ। କେହି କେହି ଚିନ୍ତାଗ୍ରସ୍ତ, ବ୍ୟସ୍ତ, ବିଚଳିତ, ଉଦାସ ଅନୁଭବ କରନ୍ତି, ପୁଣି ନିଦ ଆସୁନି ବୋଲି ଚିନ୍ତା ଲାଗି ରହେ। ଏ ସମୟରେ ଗାଡ଼ି ଚଳାଇବା ବିପଦ ସଂକୁଳ ହୋଇଥାଏ। ନିଦ୍ରାହୀନତା ଲାଗି ରହିଲେ ରକ୍ତଚାପ ବଢ଼ିପାରେ, ମଧୁମେହ ରୋଗର ଆଶଙ୍କା ଓ ଦେହର ଓଜନ ମଧ୍ୟ ବଢ଼ିପାରେ। ନିଦ୍ରାହୀନତାର କାରଣଗୁଡ଼ିକ, ନୀତିଦିନିଆ ଜୀବନରେ ବିଭିନ୍ନ କାରଣରୁ ନିଦ୍ରାହୀନତା ହୋଇଥାଏ। ଶୋଇବା ଘରର ଅସ୍ୱସ୍ତିକର ପରିସ୍ଥିତି ଅନେକ ବେଳେ ଦାୟୀ ହୋଇଥାଏ, ଯଥା କୋଳହଳ, ଖୁବ୍ ଗରମ ବା ଥଣ୍ଡା, ଆଲୋକ ଶୋଇବା ଘରେ ଟିଭି ଇତ୍ୟାଦି, ବେଳେବେଳେ ନିଦ ସମୟର ଠିକ୍ ଠିକଣା ନ ରହିବା, ସବୁବେଳେ ବିଶ୍ରାମ ଅବସ୍ଥାରେ ରହିବା, ଶାରୀରିକ ପରିଶ୍ରମ ନ କରିବା, ରାତିରେ ବହୁତ ଖାଇବା ବା ନ ଖାଇବା, ଚା, କଫି, ସିଗାରେଟ୍, ମଦ ଏ ସମସ୍ତ ପିଇବା, ଶାରୀରିକ ରୋଗ, ବ୍ୟଥା ଓ ଜ୍ୱର ଏ ସମସ୍ତ ନିଦ୍ରାହୀନତାର କାରଣ ହୋଇଥାଏ। ନିଦ୍ରାହୀନତାର ଗମ୍ଭୀର କାରଣ ସବୁ ହେଲା ମାନସିକ ଚିନ୍ତା, କାମରେ ଅସୁବିଧା, ଉଦାସୀନତା, ଅଶାନ୍ତି, ଦୁଶ୍ଚିନ୍ତା, ଉଦ୍ବେଗ ଇତ୍ୟାଦି। ବେଳେବେଳେ ନିଦ୍ରାହୀନତା ଏକ ରୋଗ ବା ଅନ୍ୟ ଏକ ମାନସିକ ରୋଗର ଲକ୍ଷଣ ହିସାବରେ ଦେଖା ମଧ୍ୟ ଦେଇଥାଏ। ନିଦ୍ରାହୀନତାର ଉପଚାର ପାଇଁ କ'ଣ କରିବା? ପ୍ରଥମ, ଆପଣଙ୍କ ବିଛଣା ଓ ଶୋଇବା ଘରକୁ ଆରାମଦାୟକ ଓ ନିଦ ପାଇଁ ଅନୁକୂଳ କରାନ୍ତୁ। ଅତ୍ୟନ୍ତ ଟାଣ ବା କଠିନ ବା ଅତ୍ୟନ୍ତ କୋମଳା ବିଛଣାରେ ଅସୁବିଧା ଲାଗେ। ଶବ୍ଦ, ଆଲୋକ, କୋଳାହଳ, ବାତାୟନ ଏ ସମସ୍ତ ପ୍ରତି ଦୃଷ୍ଟି ଦିଅନ୍ତୁ। ଦ୍ୱିତୀୟ, ଦିନରେ କିଛି ପରିମାଣରେ ଶାରୀରିକ ପରିଶ୍ରମ ବ୍ୟାୟାମ କରନ୍ତୁ। ନିଦ ପାଇଁ ଅପରାହ୍ନରେ ବ୍ୟାୟାମ କରିବା ଭଲ। ତୃତୀୟ, ବିଛଣାକୁ ଯିବା ପୂର୍ବରୁ ଆରାମ ଲାଗିବା ଭଳି କିଛି କାମ କରିପାରନ୍ତି। ଗରମ ପାଣିରେ ଦେହ ହାତ ପୋଛିଦେବା, ଧୀର ସଙ୍ଗୀତ, ଧିମି ଆଲୋକ ଅନେକଙ୍କୁ ସାହାଯ୍ୟ କରିଥାଏ। ଚତୁର୍ଥ, ମନରେ ଯଦି କିଛି ଚିନ୍ତା ଅଛି ସେଥିରେ ବାରମ୍ବାର ଗୁଣି ନ ହୁଏ ସେସବୁ ଲେଖିଦିଅନ୍ତୁ। ତା ପାଇଁ କ'ଣ ଓ କେତେବେଳେ କରିବେ ତାହା ଲେଖନ୍ତୁ। ପଞ୍ଚମ, ଯଦି ନିଦ ନ ଆସେ ବିଛଣାରେ ଏପଟେ ସେପଟେ ନ ହୋଇ ଉଠିଯାଆନ୍ତୁ, କିଛି କାମ କରନ୍ତୁ, ପଢ଼ିବା, ଘର କାମ କରିବା, ଧୀର ସଙ୍ଗତ ଶୁଣିବା, ପୁଣି ନିଦ ଆସିଲେ ବିଛଣାକୁ ଫେରନ୍ତୁ, ନିଦ ଆସୁନି ବୋଲି ରୁହନ୍ତୁ ନାହିଁ। ଷଷ୍ଠ, ସକାଳରେ ଯେଉଁ କାମ ସାରିଦେଲେ ଆପଣଙ୍କ ବ୍ୟସ୍ତତା ଟିକେ କମିଯିବ, ଯଥା ସ୍କୁଲ ବ୍ୟାଗ, ଅଫିସ, କାଗଜପତ୍ର ସଜାଡ଼ିବା, ସେ ସମସ୍ତ ଆପଣ କରିପାରନ୍ତି। ସପ୍ତମରେ, ବହୁ ସମୟ ଧରି ଶୁଅନ୍ତୁ ନାହିଁ, ନିଦର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ, ଠିକ୍ ସମୟରେ ଶୋଇବାକୁ ଯାଆନ୍ତୁ ଓ ଠିକ୍ ସମୟରେ ଉଠନ୍ତି, ଏପରିକି ଛୁଟିଦିନମାନଙ୍କରେ ବି। ଅଷ୍ଟମରେ, ଚାହା କଫି ନିଦର ବ୍ୟାଘାତ ସୃଷ୍ଟି କରିଥାନ୍ତି, ଶେଷ କପ୍ ସଞ୍ଜ ପୂର୍ବରୁ ପିଇ ନେବା ବହୁତ ଭଲ। ନବମ, ସିଗାରେଟ୍ ଓ ମଦ ବୋଲି ନିଦ ହେବାରେ ବ୍ୟାଘାତ ସୃଷ୍ଟି କରନ୍ତି, ଏସବୁକୁ ଦୂରେଇ ଦେବା ବହୁତ ଭଲ। ଦଶମ, ରାତି ଖାଇବା ବହୁତ ଡେରି କରନ୍ତୁ ନାହିଁ, ରାତି ଖାଇବା ଓ ଶୋଇବା ସମୟ ଭିତରେ ପାର୍ଥକ୍ୟ ଦରକାର। ଏଗାର, ଯଦି ରାତିରେ ନିଦ ନହେଲା ତା ପରଦିନରେ ଶୁଅନ୍ତୁ ନାହିଁ, ସେମିତି କଲେ ରାତିରେ ଠିକ୍ ସମୟରେ ନିଦ ଆସିବାର ଅସୁବିଧା ହେବ ନାହିଁ। ଶେଷରେ, ମାଦକ ଦ୍ରବ୍ୟ ଏବଂ ଡ୍ରଗ୍ସ ନିଅନ୍ତୁ ନାହିଁ। ପ୍ରିୟ ବନ୍ଧୁଗଣ, ଏ ସମସ୍ତ ଆମକୁ କିଛି ଉପାୟ ମିଳିଯାଏ ଯାହାକି ନିଦ୍ରାହୀନତାର ଉପଚାର ଆମେ କରିପାରିବା। ଏସବୁ କଲାପରେ ବି ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ଦରକାର। ଶାରୀରିକ ଓ ମାନସିକ ଅସୁବିଧାରୁ ହେଉଥିବା ନିଦ୍ରାହୀନତା ପାଇଁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ। ଏଥିପାଇଁ କିଛି ମନସ୍ତାତ୍ତ୍ୱିକ ଚିକିତ୍ସା ଅଛି, ତେବେ ବେଳେବେଳେ ଔଷଧର ମଧ୍ୟ ଦରକାର ହୋଇଥାଏ। ଅଧିକାଂଶ ନିଦ ଔଷଧ ଭଲ କାମ ଦିଅନ୍ତି, ତେବେ ସେସବୁକୁ ଅଧିକ ଦିନ ଅଧିକ ମାତ୍ରାରେ ନେବା ଉଚିତ ନୁହେଁ। ସେସବୁ ଲୋକଙ୍କୁ କ୍ଲାନ୍ତ ଓ ଚିଡ଼ଚିଡ଼ା କରିଥାନ୍ତି, ସେମାନଙ୍କ ଉପଦେୟତା ଅଳ୍ପ କିଛି ଦିନ ଭିତରେ କମିଯାଏ। ତା ଛଡ଼ା ନିଦ ଔଷଧ ସବୁ ଉପରେ ନିର୍ଭରଶୀଳତା ବଢ଼ିଯାଏ, ଯାହାଠୁ ମୁକୁଳିବା କଷ୍ଟସାଧ୍ୟ ହୋଇଥାଏ। ମୁଁ ଆଶା କରୁଛି ଆପଣଙ୍କୁ ଆଜିର ଏହି ସୂଚନା ବେଶ୍ ଲାଭପ୍ରଦ ଲାଗିଥିବ। ଆସୁ ଆମେ ଆରାମରେ ଆପଣା ଆପଣା ଜୀବନକୁ ଯାପନ କରୁ, ଆଉ ଠିକ୍ ସମୟରେ ଶୋଉ, ଆଉ ଠିକ୍ ସମୟରେ ଉଠୁ, ଯାହାଦ୍ୱାରା କି ଆମ ଶରୀର ଅତି ଭଲ ରହିବ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, ବିଘ୍ନ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସମସ୍ତ ସୃଷ୍ଟି। ପୃଥିବୀକୁ କିଏ ସୃଷ୍ଟି କଲେ? ପୃଥିବୀରେ ମନୁଷ୍ୟ ଜାତି ଆସିଲେ କିପରି? ଫୁଲ, ପକ୍ଷୀ, ଗଛ, ଲତା, ବନ, ପାହାଡ଼, ମାଛ, ଏହିସବୁ କେଉଁଠାରୁ ଆସିଲା? ଏହାର ସଠିକ ଉତ୍ତର ନିମନ୍ତେ ଆମେ ବାଇବଲ ଆଡ଼କୁ ଯିବାକୁ ପଡ଼ିବ, ଈଶ୍ୱରଙ୍କ ବହି ଯେଉଁଥିରେ ସବୁକିଛି ଅଛି। ଆଦି ଏକ ଏକରେ କୁହେ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ପୃଥିବୀର ସୃଷ୍ଟି କଲେ। ଗୀତ ସଂଗୀତା 33:9-6 କହେ, ଗଗନ ମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ। ଏବ୍ରେଇ 11:3 ସେଠି କହେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସର ନିର୍ମତା, ସେ ସମୁଦ୍ରର ଜଳସମୂହକୁ ରାଶିତୁଲ୍ୟ ଏକତ୍ର କରନ୍ତି, ସେ ବାରିଧି ସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି। ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ, ଗଗନବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ। ସେ କହିବା ମାତ୍ରେ ସୃଷ୍ଟି ହେଲା, ଆଉ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। ଏହିପରି ଆମେ ଗୀତ ସଂଗୀତା ଆଉ ଏଭ୍ରିରେ ସ୍ପଷ୍ଟ ରୂପେ ଆମେ ପାଉଅଛୁ। ଆଉ ଗୀତ ଲେଖକ ଏହିପରି କହନ୍ତି, ଗୀତ ସଂଗୀତା 104:5, ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ କାହା କଦାପି ବିଚଳିତ ହେବ ନାହିଁ। ଯିଶାୟ ଭବିଷ୍ୟତ ବକ୍ତା କହନ୍ତି, ଯିଶାୟ 40:26-28 ଉର୍ଦ୍ଧଦୃଷ୍ଟି କରି ଦେଖ, ଏ ସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟ ସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି। ସେ ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି। ତାହାଙ୍କ ପରାକ୍ରମର ମହାତ୍ମା ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କ ଗୋଟିଏ ହିଁ ଅନୁପସ୍ଥିତ ହୁଏ ନାହିଁ। ଆରମ୍ଭ ପଥ ସଦାପ୍ରଭୁଙ୍କଠାରୁ ଗୁପ୍ତ ଓ ଆମ୍ଭର ବିଚାର ଆମ୍ଭ ପରମେଶ୍ୱରଙ୍କ ଜ୍ଞାନର ଅତୀତ। ହେ ଯାକୁବ, ତୁମ୍ଭେ କାହିଁକି ଏହା କହୁଅଛ? ହେ ଇସ୍ରାଏଲ, ତୁମ୍ଭେ କିମ୍ପା ଏହା କହୁଅଛ? ତୁମ୍ଭେ କି ଜାଣନାହିଁ? ତୁମ୍ଭେ କି ଶୁଣିନାହଁ? ପୃଥିବୀର ପ୍ରାନ୍ତ ସକଳର ସୃଷ୍ଟିକର୍ତ୍ତା ଅନାଦିଅନ ପରମେଶ୍ୱର ସଦାପ୍ରଭୁ ହୁଅନ୍ତି ନାହିଁ। ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ ଯେପରିକି ଆମେ ପାଉଅଛୁ ଏଭ୍ରି ଏକ ଏକ ଦୁଇରେ, ଈଶ୍ୱର ପୁରାକାଳରେ ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। ତାହାଙ୍କୁ ସେ ସମସ୍ତ ବିଷୟରେ ଅଧିକାରୀ କରି ନିଯୁକ୍ତ କଲେ। ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି ହୋଇଅଛି। ଯଦି ଆମେ ଆଦି 2:7 ପଢ଼ିବା, ସେଠି କୁହେ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଯେପରି ସାଧୁ ପାଉଲ କହନ୍ତି Hebrews 11:3, ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ରଚିତ। ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇନାହିଁ। ଯେପରି ଆଦି 1:5 କୁହେ, ଏହିପରି ପୁଣି ପରମେଶ୍ୱର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ। ତହୁ ସନ୍ଧ୍ୟା ଓ ପ୍ରତ୍ୟକାଲ ହୋଇ ପ୍ରଥମ ଦିବସ ହେଲା। ଆଦି 1:14-18 ଏହିପରି ଆମମାନଙ୍କୁ ପ୍ରକାଶ କରେ ଯେ ଅନନ୍ତର ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ କରିବା ନିମନ୍ତେ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ପୁଣି ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷ କାରଣ ହୁଅନ୍ତୁ, ଆଉ ପୃଥିବୀରେ ଆଲୁଅ ହେବା ପାଇଁ ଆକାଶ ମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାନ୍ତୁ, ତହିଁରେ ସେ ପରି ହେଲା। ଏହି ପ୍ରକାରେ ପରମେଶ୍ୱର ଦିବସର କର୍ତ୍ତୃତ୍ୱ କରିବାକୁ ଏକ ମହାୟତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। ତହିଁ ପୃଥିବୀରେ ଦୀପ୍ତି ହେବା ପାଇଁ ଓ ଦିବା ଓ ରାତ୍ରି ଉତ୍ପନ୍ନ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଆଉ ଦୀପ୍ତିକୁ ଅନ୍ଧକାରରୁ ପୃଥକ କରିବା ପାଇଁ ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ, ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ଯେପରିକି ଭବିଷ୍ୟତ ବକ୍ତା ଯେଶାୟ ଏହାର ସ୍ୱୀକାର କରି କହନ୍ତି, କାରଣ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏରପ କହନ୍ତି, ସେ ପରମେଶ୍ୱର ଅଟନ୍ତି, ସେ ପୃଥିବୀ କି ନିର୍ମାଣ କରି ପ୍ରସ୍ତୁତ କଲେ, ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସସ୍ତି ସ୍ଥାନ ହେବା ପାଇଁ ନିର୍ମାଣ କଲେ। ଆମ୍ଭେ ସଦାପ୍ରଭୁ ଆଉ ଦ୍ୱିତୀୟ କେହି ନାହିଁ, ଏହିପରି ସଦାପ୍ରଭୁ ପରମେଶ୍ୱର କହନ୍ତି। ଈଶ୍ୱରଙ୍କ ଶକ୍ତି ଉଦାହରଣ ପଢ଼ନ୍ତୁ, 38:1 ଆୟୁବ କହନ୍ତି, ଏହିପରି ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ। ତାହାରି 42:6 ଯଦି ପଢ଼ିବେ, ଏହେତୁ ମୁଁ ଆପଣଙ୍କୁ ଘୃଣା କରୁଅଛି ପ୍ରଭୁ, ପୁଣି ଧୂଲି ଓ ବସ୍ନରେ ବସି ଅନୁତାପ କରୁଅଛି ବୋଲି ଆୟୁବ କହେ। ତାହେଲେ ଚାଲନ୍ତୁ ପ୍ରିୟ ଶ୍ରୋତା, ଏହି ସୃଷ୍ଟିର ବିବରଣୀ ଆମେ ଦେଖିବା। କି ସଦାପ୍ରଭୁ ପରମେଶ୍ୱର ଏହି ପୃଥିବୀକୁ କିପରି ସୃଷ୍ଟି କଲେ। ଯଦି ଆପଣଙ୍କଠାରେ ବାଇବଲ ଅଛି, ସେ ବାଇବଲର ପ୍ରଥମ ପୁସ୍ତକ ନାମ ହେଉଛି ଆଦି ପୁସ୍ତକ। ଯଦି ଆଦି ପୁସ୍ତକ ଏକ ପର୍ବ ପଢ଼ିବେ, ସେଠି ଆପଣ ମାନେ ପାଇବେ ସୃଷ୍ଟିର ବିବରଣ। ପ୍ରଥମ ହେଉଛି ଦୀପ୍ତି। ଆଦି ଏକ ତିନିରେ କହେ, ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ଦୀପ୍ତି ମାନେ ଆଲୁଅ। ଦୁଇ, ବାୟୁମଣ୍ଡଳ, ଯାହା ବର୍ତ୍ତମାନ ଆମେ ଦେଖୁଅଛୁ ତାହା ହେଉଛି ବାୟୁମଣ୍ଡଳ। ଆଦି ଏକ ଚାରି ଠୁ ଆଠ, ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ। ତହିଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। ପୁଣି ପରମେଶ୍ୱର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରତ୍ୟକାଲ ହୋଇ ପ୍ରଥମ ଦିବସ ହେଲା। ଅନନ୍ତର ପରମେଶ୍ୱର କହିଲେ, ଜଳ ମଧ୍ୟରୁ ଶୂନ୍ୟଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ। ଏହି ରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଉଦ୍ଧସ୍ତ ଜଳରୁ ଶୂନ୍ୟର ଅଧସ୍ତ ଜଳକୁ ଭିନ୍ନ କଲେ। ତହିଁରେ ସେହି ରୂପ ହେଲା। ଆଉ ପରମେଶ୍ୱର ସେହି ଶୂନ୍ୟର ନାମ ଆକାଶମଣ୍ଡଳ ଦେଲେ। ପୁଣି ସନ୍ଧ୍ୟା ଓ ପ୍ରତ୍ୟକାଳ ହୋଇ ଦ୍ୱିତୀୟ ଦିବସ ହେଲା। ତିନି, ଈଶ୍ୱର ସୀମା ରଖିଲେ। ଆଦି ଏକ ନଅ, ଅନନ୍ତର ପରମେଶ୍ୱର କହିଲେ, ଆକାଶମଣ୍ଡଳର ଅଧ୍ୟସ୍ତ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ। ତହିଁରେ ସେହି ରୂପ ହେଲା। ଚାରି, ପୃଥିବୀ ତୃଣ ଓ ସଜୀବ ଶାକ ଓ ଜୀବ ସମ୍ଭଳିତ ସ୍ୱସ୍ୱଜାତି ଅନୁଆଇ ସଦାପ୍ରଭୁ ସୃଷ୍ଟି କଲେ। ଆଦି ଏକ ଏଗାର, ଏଉତାରୁ ପରମେଶ୍ୱର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ ଓ ଜୀବ ସମ୍ଭଳିତ ସ୍ୱସ୍ୱଜାତି ଅନୁଆଇ ଫାଲୋତ୍ପକ ଫଲ ବୃକ୍ଷଭୂମି ଉପରେ ଉତ୍ପନ୍ନ କରୁ। ତହିଁରେ ସେପରି ହେଲା। ପାଞ୍ଚ, ରାତ୍ରିରୁ ଦିବସକୁ ପୃଥକ କଲେ। ଆଦି ଏକ ଚଉଦ, ଅନନ୍ତର ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ କରିବା ନିମନ୍ତେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ। ପୁଣି ସେସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ। ଛ, ତିମିଙ୍ଗଲ ପ୍ରଭୃତି ଓ ସ୍ୱସ୍ୱଜାତି ଅନୁସାରେ କଲେ। ଆଦି ଏକ କୋଡ଼ିଏ ଏକୋଇଶ, ଏଥିଭୂତରୁ ପରମେଶ୍ୱର କହିଲେ, ଜଳବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପସ୍ଥିତି ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ। ଆଉ ପରମେଶ୍ୱର ବୃହତ ତିମିଲିଙ୍ଗ ପ୍ରଭୃତି ଓ ସ୍ୱସ୍ୱଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱସ୍ୱଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲା। ସାତ, ସ୍ୱସ୍ୱଜାତି ଅନୁସାରେ ପ୍ରାଣୀବର୍ଗ। ଆଦି ଏକ ଚବିଶ, ଅନନ୍ତର ପରମେଶ୍ୱର କହିଲେ, ପୃଥିବୀରେ ସ୍ୱସ୍ୱଜାତି ଅନୁସାରେ ପ୍ରାଣୀବର୍ଗ ଅର୍ଥାତ୍ ଗ୍ରାମ୍ୟ ପଶୁ ଓ ଉରଗାମୀ ଜନ୍ତୁ ଓ ସ୍ୱସ୍ୱଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହେଉନ୍ତୁ। ତହିଁରେ ସେପରି ହେଲା। ଆଠ, ମନୁଷ୍ୟକୁ ସୃଷ୍ଟି କଲେ। ଆଦି ଏକ ଛବିଶ, ଏଥିଉତାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ କ୍ଷେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ନ, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ଆଦି ଏକ ଅଠେଇଶ, ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବ ଓ ବହୁବଂଶ ହୁଅ, ପୁଣି ପୃଥିବୀ କି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ କ୍ଷେଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର। ଆଉ ଶେଷରେ ଦଶ ଆମେ ପାଉ, ପରମେଶ୍ୱର ଆହୁରି କହିଲେ ଏହିପରି, ଆଦି ଏକ ଅଣତିରିଶ ଟୁ ତିରିଶ। ପରମେଶ୍ୱର ଆହୁରି କହିଲେ, ଦେଖ ଆମ୍ଭେ ଭୂମିସ୍ଥ ସବୁ ସଜୀବ ଶାକ ଓ ସବୁ ସଜୀବ ଫଳଦାୟକ ବୃକ୍ଷ ତୁମମାନଙ୍କୁ ଦେଲୁ, ତାହା ତୁମମାନଙ୍କ ଖାଦ୍ୟ ହେବ। ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ କ୍ଷେଚର ପକ୍ଷୀ ଓ ଭୂଚର ଉରଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ। ତହିଁରେ ସେପରି ହେଲା। ପ୍ରିୟ ଶ୍ରୋତା, ଏହା ହେଉଛି ସୃଷ୍ଟିର ବିବରଣ। ଆଉ ଆମେ ଏହା ସବୁ ଏହିସବୁ ପବିତ୍ର ଶାସ୍ତ୍ରରେ ପାଉ କି ଏହି ପୃଥିବୀରେ ମନୁଷ୍ୟ ଜାତି କିପରି ସୃଷ୍ଟି ହେଲା, ଗଛ ଲତା ବନ ପାହାଡ଼ ନଦୀ ନଈ ଯାହା ଆମ ଆଖି ଦୃଷ୍ଟି କରିବା ଦେଖିପାରୁଛି, ସେହିସବୁ ଯାହା ଆମେ ଶୁଣିଛୁ, ସେହିସବୁ ସେହି ସଦାପ୍ରଭୁ ପରମେଶ୍ୱର ସୃଷ୍ଟି କଲେ, ତାହାର ଉତ୍ତର ଆମେ ପାଉଛୁ ବାଇବଲରେ। ତାହେଲେ ପ୍ରିୟସୋତା, ଚାଲନ୍ତୁ, ଯିଏକି ଏହି ସାରା ବ୍ରହ୍ମାଣ୍ଡକୁ ସୃଷ୍ଟି କରିଅଛି, ଯିଏକି ତୁମ୍ଭକୁ ଆମକୁ ସୃଷ୍ଟି କରିଅଛନ୍ତି, ସେହି ସଦାପ୍ରଭୁଙ୍କଠାରେ ଆମେ ବିଶ୍ୱାସ କରିବା। ଏହି ଆଶାରେ ଚାଲନ୍ତୁ, ତାହାଙ୍କ ମଧୁର ନାମରେ ଆମେ ନିଜକୁ ସମର୍ପଣ କରି ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ପବିତ୍ର ଶାସ୍ତ୍ର ବାଇବଲଠୁ ଆମମାନଙ୍କୁ ଶୁଣେଇଲ ତୁମ ସେହି ଭକ୍ତଙ୍କ ଦ୍ୱାରା, ଏଥିପାଇଁ ଆମେ ଧନ୍ୟବାଦ ଅର୍ପଣ କରୁଅଛୁ। ହେ ପ୍ରଭୁ, ଆମେ ପାପୀ, ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପରେ ଧୋଇଦିଅ, ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ତୁମ ସେହି ସୃଷ୍ଟି ବିଷୟରେ ବୁଝିବା ପାଇଁ ଆମକୁ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର। ପରମେଶ୍ୱର, ଯେବେ ତୁମ୍ଭେ ତୁମ ସେହି ଦୂତମାନଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ଦୟାଲୁ ପ୍ରଭୁ, ଆମମାନଙ୍କୁ ସେହି ସମୟ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।